ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରତିକୂଳ ପାଗ ଯୋଗୁଁ ଆଜି ପାଇଁ ସ୍ଥଗିତ ହେଲା ଏକ୍ଜିଓମ୍-4 ମିଶନର ଉତ୍କ୍ଷେପଣ. ଅପରେସନ୍ ସିନ୍ଦୁର ଅବସରରେ ପାକିସ୍ତାନ ଗୁଳିଗୋଳା ଆକ୍ରମଣରେ ସୀମାନ୍ତ ଅଞ୍ଚଳର କ୍ଷତିଗ୍ରସ୍ତ ବାସଗୃହଗୁଡ଼ିକ ପାଇଁ ଅତିରିକ୍ତ ଅର୍ଥରାଶି ଘୋଷିତ. ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କଲେ ଲୋକସଭା ବାଚସ୍ପତି. ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏସ୍ଇଜେଡ୍ ପାଇଁ କେତେକ ନୀତିଗତ ରିହାତି ଘୋଷଣା କଲେ କେନ୍ଦ୍ର ସରକାର. ଏବଂ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ. ପ୍ରତିକୂଳ ପାଗ ଯୋଗୁଁ ଏକ୍ଜିଓମ୍-4 ମିଶନକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 5:30 ଉତ୍କ୍ଷେପଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି. ଏହି ମିଶନରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶକୁ ଯାତ୍ରା କରିବେ. ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ 39 ନମ୍ବର ଲଞ୍ଚ ପ୍ୟାଡ୍ରୁ ଫାଲକନ୍ 9 ରକେଟ୍ ଦ୍ୱାରା ଏହି ମହାକାଶଯାନକୁ ଉତ୍କ୍ଷେପଣ କରାଯିବ. ଏହି ଐତିହାସିକ ଅଭିଯାନରେ ଶ୍ରୀ ଶୁକ୍ଳାଙ୍କ ସମେତ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର 3 ଆନ୍ତର୍ଜାତିକ ମହାକାଶ ଷ୍ଟେସନକୁ ଯାତ୍ରା କରିବେ. ସେମାନେ ହେଉଛନ୍ତି ପୋଲାଣ୍ଡର ସ୍ଲାଓଜ ଓଜନାନ୍ସ୍କି, ହଙ୍ଗେରୀର ଟିବୋର୍ କାଫୁ ଏବଂ ଆମେରିକାର ପେଗି ଭଟ୍ସନ୍. ମହାକାଶ ଷ୍ଟେସନରେ 2 ରହଣି ମଧ୍ୟରେ ଏହି ମହାକାଶଚାରୀ 60 ବୈଜ୍ଞାନିକ ଅଧ୍ୟୟନ କରିବେ. 1984 ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିବେ. ଏହି ମିଶନ ନାସା, ଇସ୍ରୋ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମହାକାଶ ସଂସ୍ଥା ମଧ୍ୟରେ ସମ୍ପର୍କ ଦୃଢ଼ କରିବ ବୋଲି ଆଶା କରାଯାଇଛି. ଏକ୍ଜିଓମ୍-4 ମିଶନ ଦ୍ୱାରା ଜାରି ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ଶୁକ୍ଳା କହିଛନ୍ତି, ଏକ ବହୁତ ବଡ଼ ପଦକ୍ଷେପର ଅଂଶ ହେଉଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି. ମହାକାଶ ଗବେଷଣା ଏବଂ ଭବିଷ୍ୟତର ଦୀର୍ଘକାଳୀନ ମହାକାଶ ମିଶନକୁ ସମର୍ଥନ କରିବା ଏବଂ କକ୍ଷପଥରେ ସଂଗୃହୀତ ତଥ୍ୟ ଦ୍ୱାରା ପୃଥିବୀ ଆଧାରିତ ଅଧ୍ୟୟନକୁ ସହଯୋଗ ପ୍ରଦାନ କରିବା ଏହି ମିଶନର ଲକ୍ଷ୍ୟ ବୋଲି ଜଣାପଡ଼ିଛି. ସୂଚନାଯୋଗ୍ୟ, ଏହି ମିଶନର ଉତ୍କ୍ଷେପଣ ପାଇଁ ଆଜି ଭାରତୀୟ ସମୟ ସନ୍ଧ୍ୟା 5:52 ଧାର୍ଯ୍ୟ କରାଯାଇଥିଲା. ଅପରେସନ୍ ସିନ୍ଦୁର ଅବସରରେ ପାକିସ୍ତାନ ଗୁଳିଗୋଳା ଆକ୍ରମଣରେ ସୀମାନ୍ତ ଅଞ୍ଚଳର କ୍ଷତିଗ୍ରସ୍ତ ବାସଗୃହଗୁଡ଼ିକ ପାଇଁ ସରକାର ଅତିରିକ୍ତ ଅର୍ଥରାଶି ଘୋଷଣା କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ସଂକ୍ରାନ୍ତ ଘୋଷଣା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 2060 ଘର ପାଇଁ 25 ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରାଯାଇଛି. ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ ପ୍ରତ୍ୟେକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପାଇଁ 2,00,000 ଟଙ୍କା ଏବଂ ପ୍ରତ୍ୟେକ ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ 1,00,000 ଟଙ୍କା ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ. ମନ୍ତ୍ରଣାଳୟ କହିଛି, ଏହି ନିଷ୍ପତ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଉଛି. ଜାମ୍ମୁ କାଶ୍ମୀର ଏବଂ ପଞ୍ଜାବ ସୀମାନ୍ତ ଅଞ୍ଚଳଗୁଡ଼ିକର କ୍ଷତିଗ୍ରସ୍ତ ଘରଗୁଡ଼ିକ ପାଇଁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି. ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଆଧାରରେ ଦେଶରେ ଗତ 1 ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି. ଆକାଶବାଣୀ ସମ୍ଭାଦ ବିଭାଗ ଗତ 11 ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ପ୍ରୟାସ ଉପରେ ବିଶେଷ ପ୍ରସ୍ତୁତି ଉପସ୍ଥାପନ କରୁଛି. ଆଜି ଆସନ୍ତୁ ଶୁଣିବା ପରିବେଶ ସଂରକ୍ଷଣ ଏବଂ ବିକାଶ ସମ୍ପର୍କିତ ପଦକ୍ଷେପ. ପରିବେଶ ସୁରକ୍ଷାକୁ ଆଧାରିତ ବିକାଶକୁ ଗତ 10 ଧରି ସରକାର ଏକ ମଡେଲ ଭାବେ ଗ୍ରହଣ କରିଛନ୍ତି. ନଦୀଗୁଡ଼ିକର ପୁନରୁଦ୍ଧାରଠାରୁ ଆରମ୍ଭ କରି ପରିବେଶର ସଂରକ୍ଷଣ, ସବୁଜ ଭିତ୍ତିଭୂମି ସୃଷ୍ଟି ଆଦି ବିଭିନ୍ନ କ୍ଷେତ୍ରରେ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି. ନମାମି ଗଙ୍ଗେ ମିଶନ ବିଶ୍ୱର ସର୍ବବୃହତ ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ. ଜଳର ଗୁଣବତ୍ତାକୁ ଉନ୍ନତ କରିବା ସହ ଏହା ଜୈବ ବିବିଧତାକୁ ତ୍ୱରାନ୍ୱିତ କରିଛି ଏବଂ ଏ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋହାହନ ପ୍ରଦାନ କରାଯାଇଛି. ସ୍ୱଚ୍ଛ ଭାରତ ମିଶନ, ଗୋବର୍ଦ୍ଧନ ଯୋଜନା ଏବଂ ବର୍ଜ୍ୟ ପରିଚାଳନା ଆଦି ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି. ଏକ୍ ପେଡ୍ ମା କେ ନାମ ଭଳି ଅଭିଯାନ ଦେଶବାସୀଙ୍କୁ ପରିବେଶଗତ କାର୍ଯ୍ୟ ପାଇଁ ଏକାଠି କରିପାରିଛି. ସମଗ୍ର ଦେଶରେ 142 ଅଧିକ ଚାରାରୋପଣ କରାଯାଇଛି. ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି. ପ୍ରୋଜେକ୍ଟ ଚିତା, ପ୍ରୋଜେକ୍ଟ ଲାୟନ, ସମ୍ପ୍ରସାରିତ ପ୍ରୋଜେକ୍ଟ ଟାଇଗର ଭଳି ପଦକ୍ଷେପ ପ୍ରାଣୀଙ୍କର ବାସସ୍ଥାନ ବିକାଶ ଏବଂ ପ୍ରଜାତି ପୁନରୁଦ୍ଧାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି. ଦେଶରେ 91 ରାମସାର ସ୍ଥାନ ରହିଛି. ଏହା ଏସିଆର ସବୁଠାରୁ ଅଧିକ. ଉପକୂଳ ଏବଂ ଆର୍ଦ୍ରଭୂମି ସଂରକ୍ଷଣ ମଧ୍ୟ ଗତିଶୀଳ ହୋଇଛି. ଲାଗିଛି। 13 ଭାରତୀୟ ବେଳାଭୂମି ବ୍ଲୁ ଫ୍ଲାଗ୍ ମାନ୍ୟତା ହାସଲ କରିବା ସହିତ ଅମୃତ ଧରୋହର ଏବଂ ମିଷ୍ଟି ଭଳି ଯୋଜନା ଆର୍ଦ୍ରଭୂମି ଏବଂ ଲୁଣା ଜଙ୍ଗଲ ସଂରକ୍ଷଣକୁ ଅଗ୍ରଗତି ପ୍ରଦାନ କରିବା ସହ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶର ଯୁବ ପ୍ରତିଭା ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଶକ୍ତି ମାଧ୍ୟମରେ ସମସାମୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଇଆଇଟି ଯୋଧପୁରରେ ଏକ ସମାବେଶକୁ ସମ୍ବୋଧନ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହା କହିଛନ୍ତି। ସାମାଜିକ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତି କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ଅବଦାନକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଯୁବବର୍ଗ କ୍ରମଶଃ ନିଯୁକ୍ତି ଅନ୍ୱେଷଣର ଉପରକୁ ଉଠି ନିଯୁକ୍ତିକର୍ତ୍ତା ଭାବେ ପରିବର୍ତ୍ତିତ ହେଉଛନ୍ତି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଏ କ୍ଷେତ୍ରରେ ଦେଶର ଆଇଆଇଟିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଆଇଆଇଟିର ସ୍ନାତକ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହ ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଖେଳଣାଠାରୁ ଆରମ୍ଭ କରି ପ୍ରତିରକ୍ଷା ଉପକରଣ ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଉପରେ ଶ୍ରୀ ବିର୍ଲା ଆଲୋକପାତ କରିଛନ୍ତି। ଏହି ଅବସରରେ ବାଚସ୍ପତି ଶ୍ରୀ ବିର୍ଲା ସେଠାରେ ଅତ୍ୟାଧୁନିକ ଶିକ୍ଷାଦାନ ପରିସର 2ର ଉଦ୍ଘାଟନ କରିଛନ୍ତି। ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏସ୍ଇଜେଡ୍ ପାଇଁ କେନ୍ଦ୍ର ସରକାର କେତେକ ନୀତିଗତ ରିହାତି ଘୋଷଣା କରିଛନ୍ତି। ଉଚ୍ଚ ପ୍ରଯୁକ୍ତି ଉତ୍ପାଦନ, ସେମି କଣ୍ଡକ୍ଟର ଏବଂ ବୈଦ୍ୟୁତିକ ଉପାଦାନଗୁଡ଼ିକର ଉତ୍ପାଦକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିବେଶ କ୍ଷେତ୍ରକୁ ଏହା ତ୍ୱରାନ୍ୱିତ କରିବା ସହ କାର୍ଯ୍ୟକାରିତା କ୍ଷେତ୍ରରେ ରହିଥିବା ନୀତିଗତ ଆହ୍ୱାନଗୁଡ଼ିକର ସମାଧାନ କରିବା ସହଜ ହୋଇପାରିବ। ବିଶ୍ୱ ସେମି କଣ୍ଡକ୍ଟରର ମୂଲ୍ୟ ଶୃଙ୍ଖଳରେ ଭାରତ ନିଜର ସ୍ଥିତିକୁ ଦୃଢ଼ କରିପାରିବ। ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ନିୟମାବଳୀ 2006 ଏଥିପାଇଁ କେତେକ ସଂଶୋଧନ କରାଯାଇଛି। ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ଲିମିଟେଡ୍ ଏନ୍ଆଇଆଇଏଫ୍ର ଷଷ୍ଠ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନ୍ଆଇଆଇଏଫ୍ର କାର୍ଯ୍ୟଦକ୍ଷତା, ପାଣ୍ଠି ପରିଚାଳନା ଏବଂ ବିଭିନ୍ନ ପ୍ରସଙ୍ଗ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏନ୍ଆଇଆଇଏଫ୍ର ଭବିଷ୍ୟତ କାର୍ଯ୍ୟପନ୍ଥା ତଥା ସଂଗୃହୀତ ହେବାକୁ ଥିବା ପାଣ୍ଠିର ବିନିଯୋଗ ଉପରେ ଆଲୋଚନା କରାଯାଇଛି। ପାଣ୍ଠି ସଂଗ୍ରହର ନୂତନ ମାର୍ଗ ଉନ୍ମୋଚନ ନେଇ ମଧ୍ୟ ବୈଠକରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଜାତୀୟ ପ୍ରାଥମିକତା ସହିତ ଭିତ୍ତିଭୂମି ଏବଂ ଭାରତୀୟ ଅର୍ଥନୀତିର ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକ ପାଇଁ ପୁଞ୍ଜି ସଂଗ୍ରହରେ ଏନ୍ଆଇଆଇଏଫ୍ର ଭୂମିକାକୁ ବୈଠକରେ ଉଚ୍ଚ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ, ଏନ୍ଆଇଆଇଏଫ୍ର ପାଣ୍ଠି ବୃଦ୍ଧି ପାଇ 1,17,000 କୋଟି ଟଙ୍କାରେ ପହଞ୍ଚିଥିବା ବୈଠକରୁ ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରତିଷ୍ଠିତ ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଚଳିତ ବର୍ଷ ସାମିଲ ହୋଇଥିବା 7 କ୍ରିକେଟରଙ୍କ ମଧ୍ୟରେ ଧୋନି ଅନ୍ତର୍ଭୁକ୍ତ। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍ ଏବଂ ଦକ୍ଷିଣ ଆଫ୍ରିକାର ହାସିମ୍ ଆମ୍ଲା ଭଳି ଖେଳାଳି ରହିଛନ୍ତି। ଧୋନିଙ୍କ ଐତିହାସିକ ତଥା ପ୍ରେରଣାଦାୟୀ କ୍ରିକେଟ୍ ଯାତ୍ରାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତ ପାଇଁ 538 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ଶ୍ରୀ ଧୋନି ସମସ୍ତ ଫର୍ମାଟ୍ରେ ମୋଟ 17,266 ରନ୍ ସଂଗ୍ରହ ସହ ୱିକେଟ୍ କିପିଂ ସମୟରେ ମୋଟ 829 ଖେଳାଳିଙ୍କୁ ଆଉଟ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତକୁ 3 ପ୍ରମୁଖ ଟ୍ରଫି ଜିତାଇବାରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା। 2007 T20 ବିଶ୍ୱକପ୍, 2011 ଦିନିକିଆ ଆନ୍ତର୍ଜାତିକ ବିଶ୍ୱକପ୍ ଏବଂ 2013 ଚାମ୍ପିୟନ୍ସ ଟ୍ରଫି ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। 2020 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସଦସ୍ୟ ଭାବେ ସେ କ୍ରିକେଟ୍ ଖେଳ ଜାରି ରଖିଛନ୍ତି। ଏହି ସମ୍ମାନର ପ୍ରତିକ୍ରିୟାରେ ଶ୍ରୀ ଧୋନି କୃତଜ୍ଞତା ଜ୍ଞାପନ କରିବା ସହ ଏହା ଏକ ସମ୍ମାନର ପ୍ରସଙ୍ଗ ବୋଲି କହିଛନ୍ତି। 2027 ଏଏଫ୍ସି ଏସିଆନ୍ କପ୍ ଫୁଟବଲ ଚୂଡ଼ାନ୍ତ ପର୍ଯ୍ୟାୟ ଲାଗି ଆଜି ଭାରତ ଏବଂ ହଂକଂ ମଧ୍ୟରେ ମୁକାବିଲା ହେବ। ହଂକଂର କାଇତକ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 5:30 ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରତିକୂଳ ପାଗ ଯୋଗୁଁ ଆଜି ପାଇଁ ସ୍ଥଗିତ ହେଲା ଏକ୍ଜିଓମ୍ 4 ମିଶନ୍ର ଉତ୍କ୍ଷେପଣ। ଅପରେସନ୍ ସିନ୍ଦୁର ଅବସରରେ ପାକିସ୍ତାନ ଗୁଳିଗୋଳା ଆକ୍ରମଣରେ ସୀମାନ୍ତ ଅଞ୍ଚଳର କ୍ଷତିଗ୍ରସ୍ତ ବାସଗୃହଗୁଡ଼ିକ ପାଇଁ ଅତିରିକ୍ତ ଅର୍ଥରାଶି ଘୋଷିତ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କଲେ ଲୋକସଭା ବାଚସ୍ପତି, ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏସ୍ଇଜେଡ୍ ପାଇଁ କେତେକ ନୀତିଗତ ରିହାତି ଘୋଷଣା କଲେ କେନ୍ଦ୍ର ସରକାର, ଏବଂ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ୍। ସମ୍ବାଦ ଶେଷ ହେଲା।